आकाशवाणी। ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ପ୍ରଧାନମନ୍ତ୍ରୀ ଆସନ୍ତାକାଲିଠାରୁ ଗୁଜରାଟକୁ ଦୁଇଦିନିଆ ଗସ୍ତରେ ଯାଇ ବିଭିନ୍ନ ପ୍ରକଳ୍ପର କରିବେ ଉଦ୍ଘାଟନ ଓ ଶିଳାନ୍ୟାସ। ନୂଆଦିଲ୍ଲୀରେ ଦୁଇଦିନିଆ ଅଖିଳ ଭାରତୀୟ ବାଚସ୍କତି ସମ୍ମିଳନୀର ଉଦ୍ଘାଟନ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ସଂସଦର ମର୍ଯ୍ୟାଦା ଓ ବାଚସ୍କତି ପଦବୀର ସମ୍ମାନ ବୃଦ୍ଧି ଦିଗରେ କାର୍ଯ୍ୟ କରିବାକୁ ଦେଲେ ଗୁରୁତ୍ୱ। ଫିଜି ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା। ଇସ୍ରୋ ପକ୍ଷରୁ ପ୍ରଥମ ସମନ୍ୱିତ ଏୟାର୍ଡ୍ରପ୍ ପରୀକ୍ଷଣ ସଫଳତାର ସହ ସମ୍ପନ୍ନ ଏବଂ ଷୋଡ଼ଶ ଏସୀୟ ବନ୍ଧୁକ ଚାଳନା ପ୍ରତିଯୋଗିତାରେ ଭାରତୀୟ ଖେଳାଳିଙ୍କ ସ୍ୱର୍ଣ୍ଣପଦକ ହାସଲ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲିଠାରୁ ଦୁଇଦିନିଆ ଗୁଜରାଟ ଗସ୍ତରେ ଯିବେ। ଗସ୍ତର ପ୍ରଥମ ଦିନରେ ଶ୍ରୀ ମୋଦି ଅହମ୍ମଦାବାଦଠାରେ 5,400 କୋଟି ଟଙ୍କାରେ ନିର୍ମିତ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ କରିବେ। ଏହାପରେ ଶ୍ରୀ ମୋଦି ଏକ ଜନସମାବେଶକୁ ସମ୍ବୋଧିତ କରିବାର କାର୍ଯ୍ୟସୂଚୀ ରହିଛି। ଗୁଜରାଟ ଗସ୍ତର ଦ୍ୱିତୀୟ ଦିନରେ ପ୍ରଧାନମନ୍ତ୍ରୀ ଅହମ୍ମଦାବାଦର ହନ୍ସଲପୁରଠାରେ ହାଇବ୍ରିଡ୍ ବ୍ୟାଟେରୀ ଇଲେକ୍ଟ୍ରୋଡ୍ ଉତ୍ପାଦନ ପ୍ରକଳ୍ପର ଉଦ୍ଘାଟନ କରିବେ। 100ଟି ଦେଶକୁ ବ୍ୟାଟେରୀ ଚାଳିତ ଇଲେକ୍ଟ୍ରିକ୍ ଯାନ ରପ୍ତାନୀ ପ୍ରକ୍ରିୟାକୁ ପତାକା ଦେଖାଇ ମଧ୍ୟ ଶୁଭାରମ୍ଭ କରିବେ। ପ୍ରଧାନମନ୍ତ୍ରୀ ତାଙ୍କ ଗସ୍ତ କାଳରେ 1,400 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଅନେକ ରେଳ ପ୍ରକଳ୍ପକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ଶ୍ରୀ ମୋଦି ବିରମଗାମ୍ ଖୁଦାଦ ରାମପୁରା ସମ୍ପ୍ରସାରିତ ରାସ୍ତାର ଉଦ୍ଘାଟନ କରିବେ। ସେ ମଧ୍ୟ ଅହମ୍ମଦାବାଦ ମେହସାଣା ପାଲନପୁରର 6 ଲାଇନ୍ ବିଶିଷ୍ଟ ଭୂତଳ ରାସ୍ତାର ଶିଳାନ୍ୟାସ କରିବା ସହ ଅହମ୍ମଦାବାଦ ବିରମଗାମ୍ ରାସ୍ତାରେ ରେଳ ଓଭରବ୍ରିଜ୍ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରୀ ଗୁରୁ ଗ୍ରନ୍ଥ ସାହେବ ଜୀଙ୍କ ପ୍ରକାଶ ପର୍ବ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ମୋଦି କହିଛନ୍ତି, ଶ୍ରୀ ଗୁରୁ ଗ୍ରନ୍ଥ ସାହେବ ଜୀଙ୍କ କାଳଜୟୀ ଶିକ୍ଷା ସମସ୍ତଙ୍କ ଜୀବନକୁ ଆଲୋକିତ କରୁଛି। କରୁଣା, ନମ୍ରତା ଏବଂ ସେବାର ମୂଲ୍ୟବୋଧକୁ ଏହା ସ୍କରଣ କରାଇ ଦେଉଛି ବୋଲି ଶ୍ରୀ ମୋଦି କହିଛନ୍ତି। ଏହି ଶିକ୍ଷା ମାନବ ସମାଜକୁ ଏକତା ଏବଂ ସଦ୍ଭାବନା ମନ୍ତ୍ରରେ ସୁଦୃଢ଼ ହେବା ଲାଗି ପ୍ରେରଣା ଦେଇଥାଏ ବୋଲି ଶ୍ରୀ ମୋଦି କହିଛନ୍ତି। ଶ୍ରୀ ଗୁରୁ ଗ୍ରନ୍ଥ ସାହେବଜୀଙ୍କ ଦ୍ୱାରା ପ୍ରଦର୍ଶିତ ଜ୍ଞାନମାର୍ଗକୁ ଅନୁସରଣ କରି ଏକ ସୁନ୍ଦର ପୃଥିବୀ ଗଢ଼ି ତୋଳିବା ଲାଗି ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ନୂଆଦିଲ୍ଲୀରେ ଦିଲ୍ଲୀ ବିଧାନସଭାର ଦୁଇଦିନିଆ ଅଖିଳ ଭାରତୀୟ ବାଚସ୍କତି ସମ୍ମିଳନୀ ଉଦ୍ଘାଟନ କରିଛନ୍ତି। କେନ୍ଦ୍ର ବିଧାନସଭାର ପ୍ରଥମ ଭାରତୀୟ ବାଚସ୍କତି ଭାବେ ବିଠଲ ଭାଇ ପଟେଲଙ୍କ ନିର୍ବାଚନର ଶତବାର୍ଷିକୀ ପାଳନ କରିବା ପାଇଁ ଏହି ସମ୍ମିଳନୀର ଆୟୋଜନ କରାଯାଇଛି। ଏହି ଅବସରରେ ସ୍ୱରାଷ୍ଟ୍ରମନ୍ତ୍ରୀ ଶ୍ରୀ ଶାହା ସ୍ୱାଧୀନତା ଭଳି ସ୍ୱାଧୀନତା ପରେ ମଧ୍ୟ ଦେଶକୁ ଗଣତାନ୍ତ୍ରିକ ଭାବରେ ପରିଚାଳନା କରିବାର ଗୁରୁତ୍ୱ ରହିଛି ବୋଲି କହିଛନ୍ତି। ସେ କହିଛନ୍ତି, ବିଠଲ ଭାଇ ପଟେଲ ଭାରତୀୟଙ୍କ ଚିନ୍ତାଧାରା ଆଧାରରେ ଦେଶକୁ ଗଣତାନ୍ତ୍ରିକ ଭାବରେ ପରିଚାଳନା କରିବାର ମୂଳଦୁଆ ସ୍ଥାପନ କରିଥିଲେ। ସଂସଦର ମର୍ଯ୍ୟାଦା ଏବଂ ବାଚସ୍କତି ପଦବୀର ସମ୍ମାନ ବୃଦ୍ଧି କରିବା ଦିଗରେ କାର୍ଯ୍ୟ କରିବାର ଆବଶ୍ୟକତା ଉପରେ ମଧ୍ୟ ଶ୍ରୀ ଶାହା ଗୁରୁତ୍ୱ ପ୍ରଦାନ କରିଛନ୍ତି। ଆମ ଦେଶର ଲୋକଙ୍କ ସମସ୍ୟା ସମ୍ପର୍କିତ ପ୍ରସଙ୍ଗଗୁଡ଼ିକୁ ଉତ୍ଥାପନ କରିବା ଲାଗି ଗୃହ ନିରପେକ୍ଷ ମଞ୍ଚ ପ୍ରଦାନ କରିବା ଉଚିତ ବୋଲି ସେ କହିଛନ୍ତି। ଗୃହର ନିୟମ ଅନୁଯାୟୀ ପ୍ରତ୍ୟେକ ସଦସ୍ୟ କାର୍ଯ୍ୟ କରିବାର ଗୁରୁ ଦାୟିତ୍ୱ ରହିଛି ବୋଲି ଶ୍ରୀ ଶାହା କହିଛନ୍ତି।
ଜିତ୍ନା ମହତ୍ତ୍ୱ ଦେଶକୁ ଆଜାଦ କରିବା କା ହେ ଉତ୍ନା ହି ମହତ୍ତ୍ୱ ଦେଶକୁ ଆଜାଦୀ କେ ବାଦ ଲୋକତାନ୍ତ୍ରିକ ତରିକେ ସେ ଚଲାନେ କା ହେ ଔର ଲୋକତାନ୍ତ୍ରିକ ତରିକେ ସେ ଦେଶକୁ ଚଲାନେ କି ଭାରତୀୟ ନୀବ ଭାରତୀୟ ବିଚାର କେ ଆଧାର ପର ନିଉ ଡାଲନେ କା କାମ ଅଗର କିସି ନେ କିୟା ତୋ ନିସଂକୋଚ କହ ସକତେ ହୈଁ ବୀର ବିଠଲ ଭାଇ ପଟେଲ ନେ।
ଏହି ସମ୍ମିଳନୀରେ ଯୋଗଦେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି, ସର୍ବୋତ୍ତମ କାର୍ଯ୍ୟକ୍ରମ ନେଇ ପରସ୍କର ମଧ୍ୟରେ ମତ ବିନିମୟ କରିବାରେ ଏହି ଦୁଇଦିନିଆ ସମ୍ମିଳନୀ ବିଶେଷ ସହାୟକ ହୋଇପାରିବ। ସଂସଦ ଏବଂ ବିଧାନସଭାର କାର୍ଯ୍ୟଧାରା ସଠିକ୍ ରୂପେ ପରିଚାଳନା ଉପରେ ଶ୍ରୀ ରିଜିଜୁ ଗୁରୁତ୍ୱ ଦେଇଛନ୍ତି। ଗଣତାନ୍ତ୍ରିକ ରାଷ୍ଟ୍ର ଗଠନରେ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଚିନ୍ତାଧାରାରେ ଫରକ ରହିଥିଲେ ମଧ୍ୟ ସଂସଦ ଏବଂ ବିଧାନସଭାର କାର୍ଯ୍ୟଧାରାରେ ପ୍ରତିବନ୍ଧକ ସୃଷ୍ଟି କରାଯିବା ଉଚିତ ନୁହେଁ ବୋଲି ଶ୍ରୀ ରିଜିଜୁ କହିଛନ୍ତି।
पार्लियामेंट्री डेमोक्रेसी में पार्लियामेंट और असेंबली ही केंद्र बिंदु है। यहाँ देश का सोच विचार वहाँ सम्मिलित होकर के झलकता है। पार्लियामेंट ठीक से नहीं चलेगा, असेंबली ठीक से नहीं चलेगा तो आप सोच लीजिए लोकतंत्र पर कहीं ना कहीं सवाल खड़ा हो जाएगा। ऑपोजिशन इज अ राइट ऑफ द मेंबर्स। विपक्ष का काम है सरकार का आलोचना करना, लेकिन काम को बाधित करना, देश चलने नहीं देंगे, ये नहीं हो सकता है।
आपण मैंने संवाद सुनिछंती आकाशवाणी रो। କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ଆଜି ସନ୍ଧ୍ୟାରେ ନୂଆଦିଲ୍ଲୀରେ ଫିଜି ପ୍ରଧାନମନ୍ତ୍ରୀ ସିତିଭେନି ରେବୁକାଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ଫିଜି ପ୍ରଧାନମନ୍ତ୍ରୀ ଭାରତକୁ ତିନିଦିନିଆ ଗସ୍ତରେ ଆସି ଆଜି ସକାଳେ ନୂଆଦିଲ୍ଲୀଠାରେ ପହଞ୍ଚିଥିଲେ। ଶିକ୍ଷା ଏବଂ ଉତ୍ତର ପୂର୍ବ କ୍ଷେତ୍ର ବିକାଶ ରାଷ୍ଟ୍ରମନ୍ତ୍ରୀ ସୁକାନ୍ତ ମଜୁମଦାର ତାଙ୍କୁ ବିମାନ ବନ୍ଦରଠାରେ ସ୍ୱାଗତ କରିଥିଲେ। ଫିଜି ପ୍ରଧାନମନ୍ତ୍ରୀ ଶ୍ରୀ ରେବୁକାଙ୍କ ସହ ତାଙ୍କ ସହଧର୍ମିଣୀ ସୁଲେତି ରେବୁକା ମଧ୍ୟ ଆସିଛନ୍ତି। ତାଙ୍କ ସହ ଆସିଥିବା ପ୍ରତିନିଧି ଦଳରେ ସ୍ୱାସ୍ଥ୍ୟମନ୍ତ୍ରୀ ରାଟୁ ଆଟୋନିଓଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଆସିଛନ୍ତି। ଏହା ହେଉଛି ଫିଜି ପ୍ରଧାନମନ୍ତ୍ରୀ ଶ୍ରୀ ରେବୁକାଙ୍କ ପ୍ରଥମ ଭାରତ ଗସ୍ତ ବୋଲି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ବରିଷ୍ଠ ବିଜେପି ନେତା ତଥା ଜାତୀୟ ମୁଖପାତ୍ର ରବିଶଙ୍କର ପ୍ରସାଦ ଭାରତର ନିର୍ବାଚନ ଆୟୋଗ ଭଳି ସାମ୍ବିଧାନିକ ସଂସ୍ଥାଗୁଡ଼ିକ ଉପରେ ବିରୋଧୀ ଦଳ ନେତାମାନଙ୍କର ବିଶ୍ୱାସ ନଥିବା ଅଭିଯୋଗ କରିଛନ୍ତି। ତେଣୁ ସେମାନେ ସ୍ୱତନ୍ତ୍ର ଭୋଟର ସଂଶୋଧନ ପ୍ରକ୍ରିୟାକୁ ବିରୋଧ କରୁଛନ୍ତି। ପାଟନାସ୍ଥିତ ବିଜେପି କାର୍ଯ୍ୟାଳୟଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପ୍ରସାଦ କହିଛନ୍ତି, ଅଗଷ୍ଟ ପହିଲାରେ ଭୋଟର ଚିଠା ତାଲିକା ପ୍ରକାଶ ପାଇଥିଲା। ନିର୍ବାଚନ ଆୟୋଗ ବିରୁଦ୍ଧରେ ବିରୋଧୀ ଦଳର ସଦସ୍ୟ ଅଭିଯୋଗ ଭିତ୍ତିହୀନ ବୋଲି ଶ୍ରୀ ପ୍ରସାଦ କହିଛନ୍ତି। ବିରୋଧୀ ଦଳର ସଦସ୍ୟମାନେ ଜଣେ ମୃତ ବ୍ୟକ୍ତି କିମ୍ବା ସ୍ଥାୟୀ ଭାବରେ ରାଜ୍ୟ ଛାଡ଼ି ଯାଇଥିବେ ସେମାନେ ଭୋଟ୍ ଦେଇପାରିବେ କି ବୋଲି ପ୍ରଶ୍ନର ନିଶ୍ଚିତ ଉତ୍ତର ଦେବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ପ୍ରସାଦ କହିଛନ୍ତି। ନିର୍ବାଚନ କମିଶନ କହିଛନ୍ତି, ବିହାରରେ ଭୋଟର ଚିଠା ତାଲିକା ଉପରେ ଦାବି ଏବଂ ଅଭିଯୋଗ ଦାଖଲ କରିବା ପାଇଁ 98% ଅଧିକ ମତଦାତାଙ୍କ ନଥିପତ୍ର ଗ୍ରହଣ କରାଯାଇଛି। କମିଶନଙ୍କ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି, ଲୋକଙ୍କ ଦାବି ଓ ଅଭିଯୋଗ ଦାଖଲ କରିବା ପାଇଁ ଆହୁରି 8 ଦିନ ସମୟସୀମା ବାକି ରହିଛି। ଏହି ସମୟ ମଧ୍ୟରେ ମତଦାତାମାନେ ଆବଶ୍ୟକ ନଥିପତ୍ର ସେମାନଙ୍କ ଫର୍ମ ସହିତ ଦାଖଲ କରିପାରିବେ ବୋଲି ଆୟୋଗଙ୍କ ପକ୍ଷରୁ କୁହାଯାଇଛି। ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର ଇସ୍ରୋ ଗଗନଯାନ ଅଭିଯାନ ପାଇଁ ପାରାଚୁଟ୍ ଆଧାରିତ ଗତିହ୍ରାସ ପ୍ରଣାଳୀରେ ପ୍ରଥମ ସମନ୍ୱିତ ଏୟାର୍ଡ୍ରପ୍ ପରୀକ୍ଷଣ IADT-01 ସଫଳତାର ସହ ଶେଷ କରିଛି। ପାରାଚୁଟ୍ ଆଧାରିତ ଗତିହ୍ରାସ ପ୍ରଣାଳୀରେ ମହାକାଶଚାରୀମାନଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବାର ବ୍ୟବସ୍ଥା ରହିଛି। ଭାରତୀୟ ବାୟୁସେନା, DRDO, ନୌସେନା ଏବଂ ତଟରକ୍ଷୀ ବାହିନୀର ମିଳିତ ପ୍ରୟାସରେ ଏହି ପରୀକ୍ଷଣ କରାଯାଇଛି। ଏହି ପରୀକ୍ଷାର ଉଦ୍ଦେଶ୍ୟ ହେଉଛି ପୂର୍ଣ୍ଣ ପାରାଚୁଟ୍ ବ୍ୟବସ୍ଥାର କାର୍ଯ୍ୟକ୍ଷମତାକୁ ପରୀକ୍ଷା କରିବା, ସମୁଦ୍ରରେ ପଡ଼ିବା ସମୟରେ କ୍ରିୟୁ ମଡେଲକୁ ଧୀର ଓ ସ୍ଥିର କରିବା ପାଇଁ ବ୍ୟବହାର କରିବା। ଏହା ବାସ୍ତବ ମାନବ ଅନ୍ତରୀକ୍ଷ ଯାତ୍ରା ପାଇଁ ଅତ୍ୟନ୍ତ ଆବଶ୍ୟକ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି। ପ୍ରାରମ୍ଭିକ ମନ୍ଥରତା ପାଇଁ ଏଥିରେ କୋନ୍ କିମ୍ବା ଫନେଲ୍ ଆକାରର 2 ଡ୍ରୋଗ୍ ପାରାଚୁଟ୍ ସହ ପାଇଲଟ୍ ପାରାଚୁଟ୍ ଓ 3 ମୁଖ୍ୟ ପାରାଚୁଟ୍ ରହିଛି, ଯାହାକି ସୁରକ୍ଷିତ ଅବତରଣକୁ ସୁନିଶ୍ଚିତ କରିବ। ଇସ୍ରୋ ପକ୍ଷରୁ ଦ୍ୱିତୀୟ ପରୀକ୍ଷଣ ଯାନ PVD-2 ଏବଂ ପ୍ରଥମ ମାନବବିହୀନ ଗଗନଯାନ ମିଶନ G-1 ପାଇଁ ପ୍ରସ୍ତୁତି ଜାରି ରହିଛି। ଏହା ଭାରତର ପ୍ରଥମ ମାନବ ଅନ୍ତରୀକ୍ଷ ଯାତ୍ରାକୁ ପଥ ପ୍ରଶସ୍ତ କରିବ। ସ୍ପେସ୍ ଏକ୍ସ ଆଜି ରାତିରେ 1 ଘଣ୍ଟା ପାଇଁ ଏହାର ଏକ ଶକ୍ତିଶାଳୀ ଷ୍ଟାର୍ଟସିପ୍ ରକେଟ୍ ଉତ୍କ୍ଷେପଣ କରିବାକୁ ଯୋଜନା କରିଛି। ଉତ୍କ୍ଷେପଣର 1/2 ଘଣ୍ଟା ପୂର୍ବରୁ ସିଧା ପ୍ରସାରଣ କରାଯିବାର ସମ୍ଭାବନା ରହିଛି। ଉତ୍କ୍ଷେପଣ ସମୟରେ ପରିବର୍ତ୍ତନ ହୋଇପାରେ ବୋଲି କୁହାଯାଇଛି। 2025 ଏହା ହେଉଛି ଚତୁର୍ଥ ଷ୍ଟାର୍ଟସିପ୍ ଉଡ଼ାଣ। ଗତ ମଇ ମାସରେ ଏହାର ଶେଷ ଉଡ଼ାଣ ପରେ ରକେଟ୍ରେ ରହିଥିବା ତ୍ରୁଟିରେ ସୁଧାର କରାଯାଇଛି। ନାସା 2027 ଚନ୍ଦ୍ରରେ ମହାକାଶଚାରୀମାନଙ୍କୁ ଅବତରଣ କରିବା ପାଇଁ ଷ୍ଟାର୍ଟସିପ୍ ବ୍ୟବହାର କରିବାକୁ ଯୋଜନା କରୁଥିବା ଜଣାପଡ଼ିଛି। ପେଣ୍ଟାଗନ୍ର ଗୁଇନ୍ଦା ସଂସ୍ଥା ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ୍ ଜେଫେରିଙ୍କୁ ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ପେଟି ହେକ୍ସେଟ୍ ତାଙ୍କ ପଦବୀରୁ ବହିଷ୍କାର କରିଛନ୍ତି। ଇରାନ୍ ଉପରେ ଆମେରିକା ଆକ୍ରମଣର ପ୍ରଭାବକୁ ହ୍ୱାଇଟ୍ ହାଉସ୍ ଭର୍ସନା କରିବାର 1 ସପ୍ତାହ ପରେ ଏହି ପଦକ୍ଷେପ ନିଆଯାଇଛି। ପେଣ୍ଟାଗନ୍ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି, ଲେଫ୍ଟନାଣ୍ଟ ଜେନେରାଲ୍ ଜେଫେରି ଆମେରିକା ପ୍ରତିରକ୍ଷା ଗୁଇନ୍ଦା ସଂସ୍ଥାର ମୁଖ୍ୟ ଭାବେ ଆଉ କାର୍ଯ୍ୟ କରିବେ ନାହିଁ। ଏ ସମ୍ପର୍କରେ ପ୍ରତିରକ୍ଷା ବିଭାଗ ପକ୍ଷରୁ କୌଣସି ସ୍ୱଷ୍ଟୀକରଣ ଦିଆଯାଇ ନାହିଁ। ରୋମାନିଆରେ ଭୟଙ୍କର ଝଡ଼ରେ 3 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ବହୁ ସଂଖ୍ୟାରେ ଆହତ ହୋଇଥିବା ଖବର ମିଳିଛି। ଜରୁରୀକାଳୀନ ସେବା ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି, ଏହି ଘୂର୍ଣ୍ଣିଝଡ଼ ରୋମାନିଆର ରାଜଧାନୀ ବୁଚାରେଷ୍ଟ ସମେତ 8 ସ୍ଥାନରେ ହୋଇଛି। କାଜାକିସ୍ତାନର ସିମ୍କେନ୍ଠାରେ ଚାଲିଥିବା 16 ଏସୀୟ ବନ୍ଧୁକ ଚାଳନା ପ୍ରତିଯୋଗିତାରେ ଭାରତୀୟ ବନ୍ଧୁକ ଚାଳକ ଐଶ୍ୱରୀ ପ୍ରତାପ ସିଂ ତୋମାର 50 ମିଟର ବନ୍ଧୁକ 3 ପ୍ରତିଯୋଗିତାରେ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ସେ 462.5 ପାଇଁ ଏହି ସଫଳତା ହାସଲ କରିଛନ୍ତି। ଚୀନ୍ର ଏନୁ ଝାଓ 462.0 ପାଇଁ ରୌପ୍ୟ ପଦକ ଏବଂ ଜାପାନର ନାୟୋୟା ଓକାଡା 445.8 ପାଇଁ ବ୍ରୋଞ୍ଜ ପଦକ ବିଜୟୀ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ଆସନ୍ତାକାଲିଠାରୁ ଗୁଜରାଟକୁ 2 ଗସ୍ତରେ ଯାଇ ବିଭିନ୍ନ ପ୍ରକଳ୍ପର କରିବେ ଉଦ୍ଘାଟନ ଓ ଶିଳାନ୍ୟାସ। ନୂଆଦିଲ୍ଲୀରେ 2 ଅଖିଳ ଭାରତୀୟ ବାଚସ୍କତି ସମ୍ମିଳନୀ ଉଦ୍ଘାଟନ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ସଂସଦର ମର୍ଯ୍ୟାଦା ଓ ବାଚସ୍କତି ପଦବୀର ସମ୍ମାନ ବୃଦ୍ଧି ଦିଗରେ କାର୍ଯ୍ୟ କରିବାକୁ ଦେଲେ ଗୁରୁତ୍ୱ। ଫିଜି ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା। ଇସ୍ରୋ ପକ୍ଷରୁ ପ୍ରଥମ ସମନ୍ୱିତ ଏୟାର୍ଡ୍ରପ୍ ପରୀକ୍ଷଣ ସଫଳତାର ସହ ସମ୍ପନ୍ନ ଏବଂ ଷୋଡ଼ଶ ଏସୀୟ ବନ୍ଧୁକ ଚାଳନା ପ୍ରତିଯୋଗିତାରେ ଭାରତୀୟ ଖେଳାଳିଙ୍କ ସ୍ୱର୍ଣ୍ଣପଦକ ହାସଲ। ସମ୍ବାଦ ଶେଷ ହେଲା।